वृद्धान् दशार्धवयसो दशार्धवयसो विदितात्मतत्त्वान् विदितात्मतत्त्वान् वेत्रेण चास्खलयतां चास्खलयतां अतत् अरणास्तौ अरणास्तौ तेजो तेजो विहस्य विहस्य भगवत् प्रतिकूला भगवत् प्रतिकूला शिलौ शिलौ तान् वीक्ष्य वातरसनां चतुरः कुमारान् तान् वीक्ष्य वातरसनांश्चतुरः कुमारान् रुद्रान् दशार्धवयसो विदितात्मतत्त्वान् रुद्रान् दशार्धवयसो विदितात्मतत्त्वान् वेत्रेण चस्खलयतां मतदरणास्तौ वेत्रेण चस्खलयतां मतदरणास्तौ तेजो विहस्य भगवत्प्रतिकूलाश्रौ तेजो विहस्य भगवत्प्रतिकूलाश्रौ तान् वीक्ष्य वातरसनाश्चतुरः कुमारान् वृद्धान् दशार्धवयसो विदितात्मतत्त्वान् वेत्रेण च स्खलतां मतदारणास्तौ तेजो विहस्य भगवत्प्रतिकूलशिलौ तान् वीक्ष्य वातरसनाः चतुरः कुमारान् वृद्धान् दशार्धवयसो विदितात्मतत्त्वान् वेत्रेण च स्खलयतामतदरणास्तु
वेत्रेण
च स्खलयतां
तेजो विहस्य
भगवत्प्रतिकूलशिलो तान् श्रीमानको वीक्ष्य देखि वातरसना उलग्न चतुरः चारि कुमारान् कुमारबालक वृद्धान् वृद्ध दशर्ध पञ्चवर्षर वयस सही वयसर भाई देखा जाऊ विदित अनुभूति लाभ करते आत्मतत्वान आत्मतत्व वेत्रेण से दंड द्वारा च मध्य अस्खलता मना कले अतत अरणान से आशा कर तो से दुईज तेज दीप्ति बा महिमा विहस्य भद्रता लंघन करी भगवत प्रतिकूल शील भगवान प्रति प्रतिकूल भाव पोषण कर प्रकृति नहीं श्लोक अनुवाद से मैंने वृद्ध हेले सुधा पंचम वर्षीय बालकों भाई प्रत्यमान होते किंतु श्री भगवान प्रतिकूल चरित्र विशिष्ट वैकुंठ द्वारपाल द्वय श्री आत्मकृतज्ञ चतुष्ण को चारि कुमार को नग्न देखी से प्रभाव अनादरपूर्वक से मुनिगण को निवारण अनुपयुक्त हेले सुधा वेत्र और वाक्य द्वारा निवारण करते भारत श्रीपान कौन ए चारि कुमार व मुनि ब्रह्मांडर जात प्रथम पुत्रगण से शिव समेत अन्य समस्त जीव पर जन्म हेले एवं सेमाने समस्त ए चारि कुमार स्थान जदिओ से पांच वर्षिया पिला जना पड़ते उल्लग्न हो विचरण करुले तथापि से चारि कुमार अन्य समस्त जीवों ठार बयस बड़ थे एवं से आत्मानुभूति लाभ करते ये प्रकार मुनिगण को वैकुंठ लोक प्रवेश करने को बारण करचित नाला किंतु दैवक्रमे द्वारपाल द्वारा से प्रवेश को बारण करते यह ठीक हो नाला कुमारगण भाई मुनि मान सेवा करने भगवान सर्वदा आग्रही होती किंतु यह जानवा सत्वे द्वारपाल द्वय क्रोध प्रकाश कर आश्चर्यजनित भाव से प्रवेश को बारण करते तेणु तीस श्लोक मना कर सप्तम द्वार कथा वैकुंठ राज्यर सप्तम द्वार प्रवेश करमर कथा सब बंद थी पदिन ठीक शनिवार शनिवार रविवार सोमवार आज मंगलवार होगा तेणु सप्तम द्वार से अच्छा आम कथा ये विश्राम थे तेणु सप्तम द्वार ये जो द्वारी मैंने अच्छा द्वार रक्षा कर द्वारी तेणु से मैंने साधारण व्यक्ति नुहंती से मैंने भगवान पार्षद से अनुकूल भाव प्रतिकूल भाव आसे ना दुई प्रकार भाव रही गोटे हूँ अनुकूल भाव गोटे प्रतिकूल भाव भक्ति हूँ आनुकूल्यन कृष्णानुशीलन भक्ति उत्तम नारद रही नेक्टर ऑफ डिवोशन भक्ति सामने सुंदर श्री गोस्वामी कौन भक्ति संज्ञा देखें भक्ति कौन ना सर्वोपाधि विनिर्मुक्त तत्परत्वेन निर्मलम ऋषिकेण ऋषिकेश सेवनम भक्ति उच्यते ये हूँ भक्ति सबु जो उपाधि रही आमर बहुत आम निजी को शरीर बोली भावचे शतकड़ा अनुसत भाव लोक निजी शरीर बोली भावती तेणु शरीर जो योग्यता अच्छी से योग्यता को नहीं भावते आम हूँ से ही ये हूँ उपाधि तेणु एथर जो मैंने मुक्त होती सर्वपाधि विनिर्मुक्त तत्परत्वेन निर्मलम तेणु ये उपाधि मुक्त हेले जन निर्मल अवस्था प्राप्त हे तार उन्नत स्तर हूँ निर्मल अवस्था प्राप्त हे शुद्ध सत्व स्तर से प्राप्त हे तेणु से ही स्तर में जन ऋषिकेण ऋषिकेश सेवनम ऋषिक कहले इंद्रिय आमर जो दसटी इंद्रिय रही मन को मिसई एगारटी इंद्रिय पांचटी कर्मेन्द्रिय पांचटी ज्ञानेन्द्रिय मन एकादश इंद्रिय मध्यम इंद्रिय मान जे प्रभु सी ऋषिकेश भगवान ऋषिकेश पद्मनाभ ऋषिकेश दधातु जो रही शांति पाठ से वर्णना कर ऋषिकेश हमको मंगल प्रदान करूँ से ऋषिकेश ସେ ଋଷିକେଶଙ୍କର ସେବା କରିବା, ଅନୁକୂଳ ଭାବରେ ସେବା କରିବା, ସେଇଟା ହେଉଛି ଭକ୍ତିର ଉଚ୍ଚତେ, ଇଏ ହେଉଛି ଭକ୍ତି। କିନ୍ତୁ ଏ ଭକ୍ତିର ଶ୍ରେଷ୍ଠ କେଉଁଟା ନା ଅନ୍ୟାଭିଳାସ୍ତ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣାନୁଶୀଳନମ ଭକ୍ତିର ଉତ୍ତମା, ଇଏ ହେଉଛି ଶ୍ରେଷ୍ଠ ଭକ୍ତି। ଅନ୍ୟ କୌଣସି ଅଭିଳାଷ ରହିବ ନାହିଁ, ଅନ୍ୟାଭିଳାସ୍ତା ଶୂନ୍ୟମ, ଆମର ଯେ ଅଭିଳାଷ ଜିରୋ ହୋଇଯିବ ତା ନୁହଁ। ଅଭିଳାଷ ମାନେ ଜୀବମାନେ ତାଙ୍କର ନିଶ୍ଚିତ ଭାବରେ ମନର ତିନୋଟି ଧର୍ମ ରହିଛି, ଥିଙ୍କିଂ ଫିଲିଂ ୱିଲିଂ। ସେ ଚିନ୍ତା କରିବ, ମନଟା ଶୁଦ୍ଧ ହୋଇଗଲେ ସେ ଚିନ୍ତା କରିବନି ତା ନୁହଁ, ଶୁଦ୍ଧ ହୋଇଗଲେ ମଧ୍ୟ ସେ ଚିନ୍ତା କରିବ, ସିଏ ମଧ୍ୟ ଅନୁଭବ କରିବ ଏବଂ ସିଏ ମଧ୍ୟ ଇଚ୍ଛା କରିବ, ଅଭିଳାଷ କରିବ। ଏ ମନର ଧର୍ମ, ମନ ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଇନ୍ଦ୍ରିୟାଣାମ ମନଶ୍ଚାସ୍ମି ଭୂତାନାମ ଅସ୍ମି ଚେତନ, ଭଗବତ ଗୀତା ଦଶ ମଧ୍ୟରେ ଭଗବାନ କହିଛନ୍ତି। ତେଣୁ ଏ ମନ ଯେତେବେଳେ କେବଳ ଭଗବାନଙ୍କର ସେବା ଅଭିଳାଷ କରିବ, ସେଇଟା ହେଉଛି ଅନ୍ୟା ଅଭିଳାଷତା ଶୂନ୍ୟ। ପ୍ରଭୁପାଦ ମହାରାଜ ଜଣେ ପ୍ରଶ୍ନ ପଚାରିଥିଲେ, ଆମର ଯେଉଁ ଅଭିଳାଷ ରହୁଛି ଯେ ଭଗବାନ ସେବା କରିବା, ଏଇଟା ଯଦି ଗୋଟେ ଅଭିଳାଷ, ସେଇ ଅଭିଳାଷ ହେଉଛି ପ୍ରକୃତ ଅଭିଳାଷ। ଅନ୍ୟ ଯେଉଁ ଅଭିଳାଷ ସବୁ ଆମର ରହୁଛି ଭଗବାନଙ୍କ ସେବା ବ୍ୟତୀତ ଯେଉଁ ଅଭିଳାଷ ରହୁଛି, ଇତର ଅଭିଳାଷ, ସେଇଟା ସେକୁ ଅନ୍ୟ ଅଭିଳାଷ ବୋଲି କୁହାଯାଉଛି। ସେ ଅନ୍ୟ ଅଭିଳାଷ ଶୂନ୍ୟ ଯେତେବେଳେ ହୋଇଯିବେ ଏବଂ ଜ୍ଞାନ କର୍ମାଦି ଅନାବୃତମ, ଜ୍ଞାନ ଏବଂ କର୍ମର ଉର୍ଦ୍ଧ୍ୱକୁ ଜଣେ ଯେତେବେଳେ ଯିବେ, ତେଣୁ ଆନୁକୂଲ୍ୟନ କୃଷ୍ଣାନୁଶୀଳନମ, ଆନୁକୂଲ୍ୟ ସମୁଦାୟ ଯେଉଁ ରହିଛି, ରସ ରହିଛି, ବାରଟି ରସ ଭଗବାନଙ୍କ ସହିତ ରହିଛି, ଆମେ ସମସ୍ତଙ୍କର ସେ ରସ ରହିଛି, ରସ ବୈଷ ସେ ହେଉଛନ୍ତି ସବୁ ରସର ଆଧାର। ତେଣୁ ଏ ଯେଉଁ ପାଞ୍ଚଟି ରସ ରହିଛି, ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ, ଏ ପାଞ୍ଚଟି ରସ ହେଉଛି ଅନୁକୂଳ ରସ। ଆଉ ଯେଉଁ ରସ ରହିଲା ସେ ବିଶେଷ ଭାବରେ ଆଉ ଦୁଇଟି ରସ ରହିଛି ଯେଉଁଟା ଅନୁକୂଳରେ ଯିବ, ଯେମିତି ହାସ୍ୟ ରସ, ହାସ୍ୟ ରସଟା ବା ସଖ୍ୟ ରସ ସହିତ ମିଶିକି ରହୁଛି, ଏବଂ କାରୁଣ୍ୟ ରସ ଏଇଟା ବାତ୍ସଲ୍ୟ ରସ ସହିତ ମିଶିକି ରହୁଛି। ତେଣୁ ଆଉ ଯେଉଁ ରସ ସବୁ ରହିଲା ସେସବୁ ରସ ଯଦିଓ ଭଗବାନଙ୍କ ସହିତ ବି ଅନୁକୂଳ ଭାବରେ ହୋଇପାରିବ, କିନ୍ତୁ ସାଧାରଣତଃ ପ୍ରତିକୂଳ ଭାବରେ ଭଗବାନଙ୍କ ପ୍ରତିକୂଳ ଆଚରଣ ସେମାନେ କରନ୍ତି। ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧ 43 ଅଧ୍ୟାୟରେ ଯେତେବେଳେ ଭଗବାନ ବର୍ଣ୍ଣନା କରାଯାଇଛି, ଯେତେବେଳେ କୁବଳା ପିଢ଼କୁ ହତ୍ୟା କରି ଭଗବାନ ତାର ଦାନ୍ତ ଦୁଇଟିକୁ ନେଇ ଉପାଡ଼ି ସେ ରଙ୍ଗମଞ୍ଚରେ ପ୍ରବେଶ କରୁଛନ୍ତି, ସେହି ସମୟରେ ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି, 12 ରସ ବିଷୟରେ ବର୍ଣ୍ଣନା କରାଯାଇଛି। ମଲ୍ଲାନାମ ଅସନୀର, ଅସନୀର ମଲ୍ଲ ଯେଉଁ ଥିଲେ, ଅଷ୍ଟମଲ୍ଲ ଥିଲେ, ଅଷ୍ଟମଲ୍ଲଙ୍କ ଭିତରୁ 6 ନାଁ ଉଲ୍ଲେଖ ଅଛି ଭାଗବତରେ, ଆଉ 2 ନାଁ ଉଲ୍ଲେଖ ନାହିଁ। ତେଣୁ ଏଇ ଯେଉଁ ଅଷ୍ଟମଲ୍ଲ ଥିଲେ, କଂସ ଭାବୁଥିଲା ଏଇ ଅଷ୍ଟମଲ୍ଲ ମୋତେ ରକ୍ଷା କରିଦେବେ କୃଷ୍ଣଙ୍କ ଠାରୁ, କୃଷ୍ଣଙ୍କୁ ମାରିକିରି ମୋତେ ରକ୍ଷା ପ୍ରୋଟେକ୍ସନ୍ ଦେଇଦେବେ ଭାବିଥିଲା। ବହୁତ ପ୍ରକାରର ବ୍ୟବସ୍ଥା କରିଥିଲା କୃଷ୍ଣଙ୍କୁ ମାରିବା ପାଇଁ, ସେ ଭାବୁଥିଲା ନିଶ୍ଚିନ୍ତ ଭାବରେ ବଞ୍ଚିଯିବି, କାରଣ ପାଖାପାଖି 19 ବର୍ଷ ପାଖାପାଖି ସେ ଚିନ୍ତା କରୁଛି, ଭୟରେ ସବୁବେଳେ ଚିନ୍ତା କରୁଛି, ଖାଇଲାବେଳେ, ବସିଲାବେଳେ, ଶୋଇଲାବେଳେ ସବୁବେଳେ ସେ ଚିନ୍ତା କରୁଛି, ଚିନ୍ତା ହେଉଛି କେସନ୍ ଭଗବାନ ସେ ଚିନ୍ତା କରୁଛି। ଏବଂ ନାରଦ ମୁନି କହିଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ ଯେ ଏଇ ଯେଉଁ ବୈରାନୁବନ୍ଧନ ଯେଉଁଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ଜଣେ ହୋଇପାରିବ, ଭକ୍ତି ଯୋଗରେ ଏଭଳି ଭାବରେ ଯୁକ୍ତ ହୋଇପାରିବ ନାହିଁ, ଭାଗବତ ସପ୍ତମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏ କଥା ନାରଦ ମୁନି କହୁଛନ୍ତି। ଯଥା ବୈରାନୁବନ୍ଧନ ମର୍ତ୍ତ୍ୟା ତନ୍ମୟତା ଇହ ନ ତଥା ଭକ୍ତି ଯୋଗସ୍ୟ ଇତିମେ ନିଶ୍ଚିନ୍ତ ମତି, ମୋର ନିଶ୍ଚିନ୍ତ ମତି ନାରଦ ମୁନି କହୁଛନ୍ତି, ସାଧାରଣ ବ୍ୟକ୍ତି କହୁନାହାନ୍ତି। ଯେଉଁଭଳି ଭାବରେ ବୈର ଭାବରେ, ଶତ୍ରୁ ଭାବରେ ଜଣେ ତନ୍ମୟତା ହୋଇଯିବ, ନ ତଥା ଭକ୍ତି ଯୋଗେ, ନ ଭକ୍ତି ଯୋଗରେ ସେଭଳି ହୋଇପାରିବନି, ଇତିମେ ନିଶ୍ଚିତାଙ୍ଗ ମତି, ଇଏ ମୋର ନିଶ୍ଚିନ୍ତ ମତି। ଅବଶ୍ୟ ପ୍ରଭୁପାଦ ମହାରାଜ
ଏ ଶ୍ଲୋକର ଭାବାର୍ଥରେ କହିଛନ୍ତି ଯେ ନାରଦ ମୁନି ନିଜକୁ ବିନୟତାର ସହିତ ନିଜକୁ ନିଜ ସ୍ତରରେ ଭାବିକରି ସେମିତି କହୁଥିଲେ, କିନ୍ତୁ ଯାହା ବି ହଉ ସେ ଏଭଳି ତନ୍ମୟତା ହେଇପାରିଥିବେ କାହିଁକି ନା ଏଇ ପ୍ରଶ୍ନଟି ପଚାରିଥିଲେ। ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହେଇଗଲେ, ଏଇ ପ୍ରଶ୍ନଟି ଆସିଲା ସେଇଥିପାଇଁ ଆସିଲା। ଯେତେବେଳେ ରାଜସ୍ୱ ସଭାରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କରିବା ପାଇଁ ଉପସ୍ଥିତ ହେଇଛନ୍ତି, ସବୁ କେବଳ ଜଣେ ଥିଲେ ଜରାସନ୍ଧ ଯିଏକି ଅପୋଜ୍ କରୁଥିଲେ, ଆଉ ସମସ୍ତେ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ। ତେଣୁ ଭଗବାନ ଭୀମ ଏବଂ ଅର୍ଜୁନଙ୍କୁ ନେଇ ଯାଇ ପହଞ୍ଚିଲେ, ଯେଉଁ ରହିଛନ୍ତି ମଗଧ ଯାଇ ପହଞ୍ଚିଗଲେ ଜରାସନ୍ଧ ପାଖରେ, ଏବଂ ତାଙ୍କୁ କହିଲେ ଆପଣଙ୍କ ଠାରୁ ବ୍ରାହ୍ମଣ ବେଶରେ ଯାଇଥିଲେ ଛତ୍ର ଦେଶରେ, ତେଣୁ ତାଙ୍କୁ କହିଲେ ଯେ ଆମେ ଚାହୁଁଛୁ ଆପଣଙ୍କ ସହିତ ଯୁଦ୍ଧ କରିବା ପାଇଁ, ଯୁଦ୍ଧଙ୍କୁ ଆମକୁ ପ୍ରଦାନ କରନ୍ତୁ। ତେଣୁ ଯାହା ବି ହଉ ସେ ଯୁଦ୍ଧରେ ଭୀମ ତାଙ୍କୁ ହତ୍ୟା କଲେ। ହତ୍ୟା କଲା ପରେ ଆଉ କେହି ରହିଲେନି ଭଗବାନ ଯୁଧିଷ୍ଠିର ମହାରାଜଙ୍କ ପ୍ରତିଦ୍ୱନ୍ଦ୍ୱୀ, ତେଣୁ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ କଲେ। ରାଜସ୍ୱ ଯଜ୍ଞରେ ଯେତେବେଳେ କରୁଛନ୍ତି ସେହି ସମୟରେ ଯେଉଁ ଶିଶୁପାଳ ରହିଛି, ଶିଶୁପାଳ ଭଗବାନଙ୍କୁ ବହୁତ ପ୍ରକାର ଅପମାନ ସୂଚକ କଥା କହୁଥିଲେ, କିନ୍ତୁ ଭଗବାନ ସବୁ ହସି ଦେଉଥିଲେ, ଅନ୍ୟମାନେ କିନ୍ତୁ ସହିପାରୁନଥିଲେ। ଶିଶୁପାଳକୁ ହତ୍ୟା କରିବା ପାଇଁ ସେମାନେ ଉଦ୍ୟତ ହେଉଥିଲେ, ପାଣ୍ଡବମାନେ ଏବଂ ଅନ୍ୟ ପାଣ୍ଡବମାନଙ୍କ ଯେଉଁମାନେ ତାଙ୍କର ନିଜ ସୈନ୍ୟ ସବୁ ଅଛନ୍ତି ବା ତାଙ୍କର ଅନୁଗାମୀ ଅଛନ୍ତି, ତେଣୁ ଭଗବାନ ତାଙ୍କୁ ମନା କଲେ। ଏବଂ ଅନ୍ତିମରେ ଯେତେବେଳେ ଶିଶୁପାଳର ଅପମାନ ସହିତ ହୋଇଗଲା, ସେତେବେଳେ ଭଗବାନ ସମସ୍ତଙ୍କ ସାମ୍ନାରେ ସୁଦର୍ଶନ ଚକ୍ରରେ ତାକୁ ହତ୍ୟା କଲେ, ଏବଂ ସମସ୍ତଙ୍କ ସାମ୍ନାରେ ସେହି ଶିଶୁପାଳର ଶରୀରରୁ ଗୋଟେ ଜ୍ୟୋତି ଆସି ଭଗବାନଙ୍କ ପାଦପଦ୍ମ ମିଶିଗଲା, ଅର୍ଥାତ୍ ସାଯୁଜ୍ୟ ମୁକ୍ତି ଏଇଟା କୁହନ୍ତି। ତେଣୁ ଏଇ ଯେଉଁ ମୁକ୍ତି ଲାଭ କଲା ଯୁଧିଷ୍ଠିର ମହାରାଜ ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସେ ପ୍ରଶ୍ନ ପଚାରିଥିଲେ ଯେ ଜଣେ ରାଜା ଥିଲେ ବେଣ, ଯେଉଁ ବେଣ ଯେ ଭଗବାନ ବିରୋଧୀ ଥିଲେ, ଏବଂ ଭଗବାନ ବିରୋଧୀ ଥିବାରୁ ସେ ମୃତ୍ୟୁ ପରେ ନର୍କଗମନ କରିଥିଲେ, କିନ୍ତୁ ଇଏ ଶିଶୁପାଳ ଏ ଜନ୍ମରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲେ, ଖନା ଖନା କଥା କହୁଥିଲେ, ଖଣ୍ଡି ଖଣ୍ଡି କଥା, ସେହି ସମୟରେ ଭଗବାନ କୃଷ୍ଣଙ୍କ ବିରୁଦ୍ଧରେ ସେ କହୁଥିଲେ, ବୈରଭାବ ଜନ୍ମରୁ ରହିଛି। ତେଣୁ ଇଏ ମଧ୍ୟ ଯିବା କଥା, ୟାଙ୍କର ଅନ୍ତପକ୍ଷେ ୟାଙ୍କର ଜିଭାରେ ଶ୍ୱେତପୃଷ୍ଟ ହେଇଯିବା କଥା, କିନ୍ତୁ ଇଏ କେମିତି ସାଜିଜ ମୁକ୍ତି ଲାଭ କଲେ, ଆଶ୍ଚର୍ଯ୍ୟ ହୋଇଗଲେ। ତେଣୁ ସମସ୍ତେ ସେଠି ଭୀଷ୍ମଦେବ ଇତ୍ୟାଦି ସମସ୍ତେ ସେଠି ଅଛନ୍ତି, ତେଣୁ ସମସ୍ତେ କହିଲେ ନାରଦ ମୁନିଙ୍କୁ ପ୍ରଶ୍ନ ପଚାରନ୍ତୁ, ସେ ଉତ୍ତର ଦେବେ। ସେ ନାରଦ ମୁନି ସେ ପ୍ରଶ୍ନର ଉତ୍ତର ଏକଥା କହିଥିଲେ, ତେଣୁ ସେଇଠି ସେ କହୁଥିଲେ ଯେ ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଦୟ ନୃପ ସମ୍ବନ୍ଧାତ୍ ବିସ୍ମୟ ସ୍ନେହା ଜୁୟଂ ଭକ୍ତିଆ ଭୟଂ ବିଭୁ। ଏ ଯୁଧିଷ୍ଠିର ମହାରାଜ ଯେକୌଣସି ଉପାୟରେ ଭଗବାନଙ୍କ ସହିତ ଯୁକ୍ତ ହେଲେ ମଧ୍ୟ ସେ ପବିତ୍ର ହୋଇଯିବେ। ଗୋପ୍ୟ କାମାତ୍, ଗୋପୀମାନେ କାମ ବସରେ କାମଟା ଯେଉଁ କୁହାଯାଉଛି ଏଇଟା ମାନେ ଲୌକିକ ଭାବରେ କୁହାଯାଉଛି, କିନ୍ତୁ ଗୋପୀମାନଙ୍କର ହେଉଛି ପ୍ରେମ, ତେଣୁ ଗୋପୀମାନେ ସେ ପ୍ରେମ ଦ୍ୱାରା ଭଗବାନଙ୍କ ସହିତ ଯୁକ୍ତ ହୋଇକରି ଶୁଦ୍ଧ ହୋଇଯାଇଥିଲେ। ଗୋପ୍ୟ କାମାତ୍ ଏବଂ ଭୟାତ୍ କଂସୁ, କଂସ ସବୁବେଳେ ଭୟ କରୁଥିଲା। ଦ୍ୱେଷା ଚୈଦ୍ୟା ଦ୍ୱୟ ନୃପ, ଶିଶୁପାଳ ଦନ୍ତପକ୍ର ଇତ୍ୟାଦି ଏମାନେ ସବୁ ଦ୍ୱେଷ କରୁଥିଲେ ଭଗବାନଙ୍କୁ। ଏବଂ ସମ୍ବନ୍ଧାତ୍ ବୃଷ୍ଣୟ, ବୃଷ୍ଣୀ ବଂଶମାନେ ସେମାନେ ଭଗବାନଙ୍କ ସହିତ ସମ୍ବନ୍ଧିତ ଥିଲେ, ବୃଷ୍ଣୀ ବଂଶରେ ଭଗବାନ ଆସୁଛନ୍ତି। ଏବଂ ସ୍ନେହା ଜୁୟଂ, ନାରଦମୁନି କହୁଛନ୍ତି ତୁମେମାନେ ପାଣ୍ଡବମାନେ ତୁମେ ଭଗବାନ ସହିତ ସ୍ନେହରେ ଯୁକ୍ତ ହେଇଛ। ଏବଂ ଭକ୍ତିଆ ଭୟଂ ବିଭୁ, ଆମେ ସବୁ ଭକ୍ତିରେ ଭଗବାନ ସହିତ ଯୁକ୍ତ ହେଇଛୁ। କିନ୍ତୁ କତମପି ନ ବେନସ୍ୟାତ୍ ପଞ୍ଚାନାଂ ପୁରୁଷଂ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେ। ଯେକୌଣସି ଉପାୟରେ ହେଉନା କାହିଁକି ଆମକୁ, ଯଦି ଆମର ଅନୁକୂଳ ଭାବରେ ଯଦି ଲାଗୁନି ଅନ୍ତତଃ ପକ୍ଷେ ପ୍ରତିକୂଳ ଭାବରେ ମଧ୍ୟ ଭଗବାନଙ୍କ ସହିତ ଯୁକ୍ତ କରିବା, କେନାପି ଉପାୟନ ଯେକୌଣସି ଉପାୟରେ ହେଉନା କାହିଁକି। କିନ୍ତୁ ଆମର ଭକ୍ତୃ ସ୍ୱାମୀ ସୁନ୍ଦରେ ରୂପ ଗୋସ୍ୱାମୀ କହୁଛନ୍ତି ଯଦି ଅନୁକୂଳ ଭାବରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହେବା ସେଇଟା ହେଉଛି ଭକ୍ତି, ଶ୍ରେଷ୍ଠ ଭକ୍ତି, ଭକ୍ତିରୁ ଉତ୍ତମା। ତେଣୁ କଂସ ସବୁବେଳେ ଭଗବାନ ଚିନ୍ତା କରୁଥିଲା। ବର୍ଣ୍ଣନା କରାଯାଇଛି, ଆସୀନ ସମ୍ଭିଷନ୍ ତିଷ୍ଠନ୍ କ'ଣ ଭୁଞ୍ଜାନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ ଅପସତ୍ତନ ମୟଂ ଜଗତ। ସେ ସବୁବେଳେ ଭଗବାନ ଚିନ୍ତା କରୁଥିଲା, ବସିଲା ବେଳେ ଚିନ୍ତା କରୁଥିଲା, ଖାଇଲା ବେଳେ ଚିନ୍ତା କରୁଥିଲା, ବୁଲିଲା ବେଳେ ଚିନ୍ତା କରୁଥିଲା, ଶୋଇଲା ବେଳେ ଚିନ୍ତା କରୁଥିଲା, ସବୁବେଳେ ଚିନ୍ତା କରୁଥିଲା, କିନ୍ତୁ ପ୍ରତିକୂଳ ଭାବରେ ଚିନ୍ତା କରୁଥିଲା। ତେଣୁ ଅପଶ୍ଚତ ତନ୍ମୟତାଂ ଜଗତ ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲା, କିନ୍ତୁ ଭୟ କରିକି ଦର୍ଶନ କରୁଥିଲା, ଆନନ୍ଦ ପ୍ରାପ୍ତ ହେଉନଥିଲା, ପ୍ରତିକୂଳ ଭାବରେ ସେ ଦର୍ଶନ କରୁଥିଲା। ତେଣୁ ସେହିଭଳି ଭାବରେ ଏ ଯେଉଁ ଦର୍ଶନ ସ୍କନ୍ଧ 43 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ରଙ୍ଗମଞ୍ଚରେ ପ୍ରବେଶ କରୁଛନ୍ତି ସେହି ସମୟରେ ମଲ୍ଲାନାମ ଅସନୀର ଯେଉଁ ଅଷ୍ଟମଲ୍ଲ ସବୁ ଅଛନ୍ତି, ଚାଣୁର ମୁଷ୍ଟିକ ଇତ୍ୟାଦି, ସେମାନେ ଯଦିଓ ଭଗବାନ 11 ବର୍ଷର ବୟସରେ ରହିଛନ୍ତି, କିନ୍ତୁ ତାଙ୍କୁ ଦେଖି ସେ ଲାଗୁଥିଲା ଅସନୀର ବଜ୍ର ଭଳି ଚିନ୍ତା କରୁଥିଲେ। ଇଏ ହେଉଛି ରୌଦ୍ର ରସ, ପ୍ରତିକୂଳ ଭାବରେ ଭଗବାନ ସହିତ ଯୁକ୍ତ ହୋଇଥିଲେ ରୌଦ୍ର ରସ। ଏବଂ ନୃଣାଂ ନରବର, ସାଧାରଣ ମନୁଷ୍ୟମାନେ ଯେଉଁମାନେ ଥିଲେ ସେମାନେ ନରବର ଭଗବାନ ଦର୍ଶନ କରି ନରବର ଶ୍ରେଷ୍ଠ ମନୁଷ୍ୟ ବୋଲି ଜାଣନ୍ତି, ନରୋତ୍ତମ ହେଉଛି ନରୋତ୍ତମ, ଏଇଭଳି ଭାବରେ ତାଙ୍କର ଦର୍ଶନ ଆସୁଥିଲା। ତେଣୁ ସେଇଠି ହେଉଛି ଅଦ୍ଭୁତ ରସ ସେମାନେ ପ୍ରାପ୍ତ ହେଉଥିଲେ, ଅଦ୍ଭୁତ ରସ। ସେହିଭଳି ଭାବରେ ସ୍ତ୍ରୀଣାଂ ସ୍ମରୋ ମୂର୍ତ୍ତିମାନ, ଯେଉଁମାନେ ଭଗବାନଙ୍କ ସହିତ ମାଧୁର୍ଯ୍ୟ ରସରେ ସମ୍ବନ୍ଧିତ ହୋଇଥିଲେ, ସେମାନେ ଯେଉଁ ଭଗବାନ ଦେଖୁଥିଲେ 11 ବର୍ଷର ବାଳକ କୁହନ୍ତୁ, ତାଙ୍କୁ କେମିତି ଲାଗୁଥିଲା ନା ସ୍ମର ମୂର୍ତ୍ତିମାନ ସାକ୍ଷାତ କନ୍ଦର୍ପ ସ୍ମର ମୂର୍ତ୍ତିମାନ, ଇଏ ହେଉଛି ଶୃଙ୍ଗାର ରସ। ସେହିଭଳି ଭାବରେ ଗୋପାନାଂ ସ୍ୱଜନ, ଗୋପମାନେ ଯେତେବେଳେ ଦେଖୁଥିଲେ ଏ ଆମର ନିଜ ବ୍ୟକ୍ତି ଆସୁଛନ୍ତି, ଏଇଭଳି ଭାବରେ ଲାଗୁଥିଲା ତାଙ୍କୁ। ତେଣୁ ଏଇଠି 2ଟି ରସ ରହିଛି, ଗୋଟେ ହେଉଛି ସଖ୍ୟ ରସ ଆଉ ଗୋଟେ ହେଉଛି ହାସ୍ୟ ରସ। ଏବଂ ଅସତାଂ କୀର୍ତ୍ତିଭୁଜାଂ ଶାସ୍ତା, ଅସତ ବ୍ୟକ୍ତିମାନେ ଯେଉଁମାନେ କଂସର ମିତ୍ର ସବୁ ଥିଲେ, ଅସତ ବ୍ୟକ୍ତି ସେମାନେ ସବୁ, ସେମାନେ ଭଗବାନଙ୍କୁ ଯେତେବେଳେ ଦେଖୁଥିଲେ କୀର୍ତ୍ତିଭୁଜାଂ ଶାସ୍ତା, ସେମାନେ ଭାବୁଥିଲେ ଇଏ ପ୍ରକୃତରେ ସମସ୍ତ ପୃଥିବୀର ଇଏ ହେଉଛନ୍ତି ଶାସ୍ତି ପ୍ରଦାନ କରିବେ, ଆମ୍ଭଳି ବ୍ୟକ୍ତିମାନଙ୍କ ପାଇଁ ଅସତ ବ୍ୟକ୍ତିମାନଙ୍କ ପାଇଁ ଭଗବାନ ସେ ଶାସ୍ତି ପ୍ରଦାନ କରିବେ। ଇଏ ହେଉଛି ବୀରରସ, ଏଇଟା ମଧ୍ୟ ପ୍ରତିକୂଳ ରସରେ ସେମାନେ ଭଗବାନ ଦର୍ଶନ କରୁଥିଲେ। ସେଭଳି ଭାବରେ ସ୍ୱପିତ୍ର ଶିଶୁ, ନନ୍ଦ ମହାରାଜ ଉପାନନ୍ଦ ଇତ୍ୟାଦି ଯେଉଁମାନେ ଥିଲେ, ସେମାନେ ଯେତେବେଳେ ଦେଖୁଥିଲେ ନିଜ ପୁଅକୁ ପିଲାକୁ ସ୍ୱପିତ୍ର ପିତୃ ସ୍ୱପିତୃ ଶିଶୁ, ତାଙ୍କର ପିତାମାନେ ଦେଖୁଥିଲେ ଆମର ଛୋଟ ପିଲା ଆସିଛି, ଶିଶୁ ଭଳିଆ ତାଙ୍କୁ ଲାଗୁଥିଲା। ଏଠି କେଉଁ ରସ ଥିଲା, ଏଠି ବାତ୍ସଲ୍ୟ ଏବଂ କରୁଣ ଏଇ 2ଟି ରସ ଥିଲା। ସେହିଭଳି ଭାବରେ ମୃତ୍ୟୁର ଭୋଜପତେ, ଭୋଜପତେ କଂସ ଯେତେବେଳେ ଦେଖୁଥିଲା ତାଙ୍କୁ ଲାଗିଲା ଇଏ ସ୍ୱୟଂ ମୃତ୍ୟୁ ଆସିଛନ୍ତି। ଯେତେବେଳେ ଭଗବାନ ଦେବଙ୍କର ଉଦରେ ଥିଲେ ସେ ସମୟରେ ମଧ୍ୟ ସେ କହିଲା ଅହୋ ମି ପ୍ରାଣ ହର ହରି ଗୁହା, ସେତେବେଳେ ମଧ୍ୟ ସେ ଭାବୁଥିଲା ଇଏ ମୋତେ ମୃତ୍ୟୁ ଭଳି ତାଙ୍କୁ ଦର୍ଶନ କରୁଥିଲା, କାରଣ ଆକାଶବାଣୀ ଶୁଣିଦେଇଛି। ସେଥିପାଇଁ ଇଏ ହେଉଛି ଭୟାନକ ରସ। ଏବଂ ବିରାଟ ଅଭିଦୁଷାଂ, ଅଭିଦୁଷାଂ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ନୁହନ୍ତି, ସେମାନେ ଭଗବାନଙ୍କର 11 ବର୍ଷର ରୂପକୁ ଦେଖି ଭାବୁଥିଲେ ଏ ଗୋଟେ ବିରାଟ ରୂପ, ଯେଉଁ ରୂପକୁ ଅର୍ଜୁନ ଦେଖିଥିଲେ ଭଗବତ ଗୀତା 11 ଅଧ୍ୟାୟରେ, ସେ ବିରାଟ ରୂପ ସେମାନେ ଦର୍ଶନ କଲେ ବିରାଟ ଅଭିଦୁଷାଂ। ଇଏ ହେଉଛି ବିଭତ୍ସ ରସ। ଏବଂ ତତ୍ତ୍ୱପରଂ ଯୋଗିନା, ଯେଉଁମାନେ ଯୋଗୀମାନେ ଅଷ୍ଟାଙ୍ଗ ଯୋଗ ଆଚରଣ କରୁଥିଲେ ଧ୍ୟାନ କରୁଥିଲେ, ସେମାନେ ଯେତେବେଳେ ଦେଖିଲେ ତାଙ୍କୁ ଲାଗିଲା ଇଏ ହେଉଛନ୍ତି ତତ୍ତ୍ୱପର ଶ୍ରେଷ୍ଠ ପର ତତ୍ତ୍ୱ, ଅନ୍ତିମ ତତ୍ତ୍ୱ ହେଉଛନ୍ତି ଇଏ। ତେଣୁ ଏଠି ରହିଛି ଶାନ୍ତ ରସ। ଏବଂ ବ୍ରିଷ୍ଣାଂ ପରଦେବ ଚେତି ବିଦିତ ରଙ୍ଗଗତ ସାଗ୍ରଜ, ବ୍ରିଷ୍ଣୀବଂଶରେ ଯେଉଁମାନେ ଥିଲେ ସେମାନେ ଯେତେବେଳେ ଦେଖିଲେ କୃଷ୍ଣଙ୍କୁ ସେତେବେଳେ ତାଙ୍କୁ ଲାଗୁଥିଲା ଇ ପରଦେବତା, ଇଏ ଆମର ଶ୍ରେଷ୍ଠ ଦେବତା, ଇଏ ହେଉଛନ୍ତି ଭଗବାନ, ଦାସ୍ୟ ରସରେ ସମ୍ବନ୍ଧିତ ହେଉଥିଲେ। ତେଣୁ ଏହିଭଳି ଭାବରେ 12ଟି ରସ ରହିଛି, ଗୋଟେ ହେଉଛି ଅନୁକୂଳ ରସ ଆଉ ଗୋଟେ ପ୍ରତିକୂଳ ରସ। ତେଣୁ ଏହି ପ୍ରତିକୂଳ ଭାବ ତାଙ୍କର ଆସିଯାଇଥିଲା, ବୈକୁଣ୍ଠରେ କାହାର ପ୍ରତିକୂଳ ଭାବ ନାହିଁ, ବୈକୁଣ୍ଠରେ ସମସ୍ତଙ୍କର ଅନୁକୂଳ ଭାବ ରହିଛି। କିନ୍ତୁ ଭଗବାନଙ୍କର ଇଚ୍ଛା କ୍ରମେ ଏଇ ଘଟଣାଟି ହେଇଛି, ନହେଲେ ତାଙ୍କର କାହିଁକି ପ୍ରତିକୂଳ ଭାବ ଆସିବ? ବର୍ଣ୍ଣନା କରାଯାଇଛି ନା, ପ୍ରତିକୂଳ ଶୀଳ ଶୀଳ ଅପେରେ ସ୍ୱଭାବ ଶୀଳ, ତେଣୁ ଶାଳ ବୋଲି କହିଛି ନା, ସେଟା ଶୀଳ କିନ୍ତୁ ଶୀଳ ପ୍ରତିକୂଳ ଶୀଳ ଦୁଇ ବଚନରେ କୁହାଯାଉଛି, ଶୀଳ ବୋଲି କୁହାଯାଉଛି, ପ୍ରତିକୂଳ ଭାବ ଆସିଯାଇଛି ତାଙ୍କର। ଜି ଜଗତରେ ଯେଉଁମାନେ ଅଛନ୍ତି ସମସ୍ତଙ୍କର ଅନୁକୂଳ ଭାବ, ଆନୁକୂଲ୍ୟନ କୃଷ୍ଣାନୁଶୀଳନମ, ସମସ୍ତେ ଅନୁକୂଳ ଭାବରେ ଭଗବାନଙ୍କର ସେମାନେ ସମସ୍ତେ ଜାଣନ୍ତି, ସେମାନେ ସମସ୍ତେ ମୁକ୍ତ ଜୀବ। ମୁକ୍ତିର ଅର୍ଥ ହେଉଛି କ'ଣ ନା, ମୁକ୍ତିର ହିତ୍ୱା ଅନ୍ୟଥା ରୂପମ ସ୍ୱରୂପେଣ ବ୍ୟବସ୍ଥିତି, ଭାଗବତ ଦ୍ୱିତୀୟ ସ୍କନ୍ଧ ଦଶ ମଧ୍ୟରେ ବର୍ଣ୍ଣନା କରାଯାଇଛି। ମୁକ୍ତି ହେଉଛି କ'ଣ ନା, ଅନ୍ୟଥା ରୂପକୁ ଯେଉଁମାନେ ତ୍ୟାଗ କରନ୍ତି, ତାଙ୍କର ପ୍ରକୃତ ରୂପ ହେଉଛି, ତାଙ୍କର ସ୍ୱରୂପ ହେଉଛି କ'ଣ ନା, ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ଏହି ଭାବ ତାଙ୍କର ରହିଛି। ଆମେ ଭଗବାନଙ୍କ ସେବକ, ଭଗବାନଙ୍କ ସେବା କରିବା, ଏହି ଭାବ ତାଙ୍କର ରହିଛି। ମୁକ୍ତ ଜୀବ କହିଲେ ଏହି ଭାବ, ଜୀବେର ସ୍ୱରୂପ ହଏ କୃଷ୍ଣେର ନିତ୍ୟ ଦାସ, ତେଣୁ ସେମାନେ ଭଗବାନଙ୍କର ସେବାରେ ନିଯୁକ୍ତ ରହି ସବୁବେଳେ ଭଗବାନଙ୍କ ସେବା କରିବା। ନିଜର ଇନ୍ଦ୍ରିୟ ପ୍ରୀତି ତାରେ ବୋଲି କାମ, କୃଷ୍ଣେନ୍ଦ୍ରିୟ ପ୍ରୀତି ବାଞ୍ଛା ଧରେ ପ୍ରେମ ନାମ, ତାଙ୍କ ସବୁବେଳେ ପ୍ରେମ ରହିଛି, ସେଠି କାମ ତ ନାହିଁ, ସେଠି ସବୁବେଳେ ପ୍ରେମ ରହିଛି। ସମସ୍ତେ ଭଗବାନଙ୍କର ପ୍ରେମ କରୁଛନ୍ତି, ଭଗବାନ କେମିତି ସେବା କରିବେ, ପ୍ରେମ ବସ୍ତୁ ସେଠି ରହିଛି, ତେଣୁ ସେଠି ପ୍ରତିକୂଳ ଭାବ ନାହିଁ। କିନ୍ତୁ ଭଗବାନଙ୍କର ଇଚ୍ଛାରେ ଏହି ପ୍ରତିକୂଳ ଭାବ ହେଇଛି, ପ୍ରତିକୂଳ ଶୀଳ ବୋଲି କୁହାଯାଉଛି, ପ୍ରତିକୂଳ ତାଙ୍କର ଭାବ ଆସିଯାଇଛି, ତେଣୁ ପ୍ରତିକୂଳ ଭାବ ଆସିଲେ ସବୁ ଓଲଟା ଚିନ୍ତା କରିବେ ସେମାନେ। ତେଣୁ ତାନ୍ ବିକ୍ଷ ବାଦ ରସନା, ଯେତେବେଳେ ଦେଖୁଛନ୍ତି ଦ୍ୱାରୀ ଦୁଇଜଣ, ଦ୍ୱାରୀ ଦୁଇଜଣଙ୍କୁ ପ୍ରଥମେ ଚାରି କୁମାର ଦେଖିଲେ, ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, ବହୁତ ସୁନ୍ଦର ବେଶ ସୁନ୍ଦର ରୂପ ରହିଛି, ଚତୁର୍ଭାଉ ଧାରଣ କରିଛନ୍ତି, ଚତୁର୍ଭାଉ ଅଛି, ଚାରିଭୁଜ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି, ବନମାଳା ଧାରଣ କରିଛନ୍ତି, ଯେଉଁ ବନମାଳା ଏତେ ସୁଗନ୍ଧିତ ଯେ ବ୍ରାହ୍ମଣମାନେ ପାଗଳ ହେଇକିରି ଗୁଣୁଗୁଣ ହେଉଛନ୍ତି, ଗୁଣୁଗୁଣ ହେଇ ସେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ତେଣୁ ଅତି ସୁନ୍ଦର ରୂପ ତାଙ୍କର ରହିଛି, କେଉର କିରୀଟି ଏସବୁ ଧାରଣ କରିଛନ୍ତି, କୁଣ୍ଡଳ ଧାରଣ କରିଛନ୍ତି, ଏବଂ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି, ବହୁତ ସୁନ୍ଦର ନୀଳବର୍ଣ୍ଣ ତାଙ୍କର ଶରୀର, ଏବଂ ପୀତ ବସନ ଧାରଣ କରିଛନ୍ତି, ଏଭଳି ଭାବରେ ଦେଖୁଛନ୍ତି ଚାରି କୁମାର। ଏବଂ ଏମାନେ କିଭଳି ଦେଖୁଛନ୍ତି ତାଙ୍କୁ ଚାରି କୁମାରଙ୍କୁ ନା, ତାନ୍ ବିକ୍ଷ ବାତ ରସନା, ବାତ ରସନା କହିଲେ ଉଲଗ୍ନ ଅବସ୍ଥାରେ ରହିଛନ୍ତି, ପାଞ୍ଚ ବର୍ଷର ବୟସରେ ରହିଛନ୍ତି, ଯଦିଓ ସେମାନେ ସବୁଠାରୁ ବୃଦ୍ଧ, ବ୍ରହ୍ମାଙ୍କ ପରେ ହେଉଛନ୍ତି ତାଙ୍କର ବୟସ ଆସିବ, ବ୍ରହ୍ମା ପ୍ରଥମେ ସୃଷ୍ଟି କରିଥିଲେ ଚାରି କୁମାରଙ୍କୁ, ତେଣୁ ସେମାନଙ୍କୁ ବହୁତ ବର୍ଷ ହୋଇଗଲାଣି, କିନ୍ତୁ ସେମାନେ ସେଭଳି ପାଞ୍ଚ ବର୍ଷର ବୟସ, ଚତୁର କୁମାର କୁମାର ବୟସ, ପାଞ୍ଚ ବର୍ଷର ବାଳକ କୁମାର, ପାଞ୍ଚ ବର୍ଷ ପର୍ଯ୍ୟନ୍ତ କୁମାର ବୟସ, ଛଅ ବର୍ଷ ହେଇଗଲେ ପୌବନ ବର୍ଷ ଆରମ୍ଭ ହୋଇଯିବ, ତେଣୁ ଏ ପାଞ୍ଚ ବର୍ଷର ଭଳି ରହିଛନ୍ତି ଚତୁର କୁମାର ଚାରି କୁମାର। ଚତୁର ଚତୁର ଚାରି ହେବ, ଚତୁର ମଧ୍ୟ ବୁଦ୍ଧିମାନ ହେବ, ଏମାନେ ମଧ୍ୟ ବହୁତ ବୁଦ୍ଧିମାନ, କାରଣ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର ଚତୁର, ସେମାନେ ଚତୁର କୁମାରଙ୍କୁ ଦେଖୁଛନ୍ତି, ଏ ଦ୍ୱାରୀମାନେ ଦୁଇଜଣ ଦେଖୁଛନ୍ତି। ତେଣୁ ବୃଦ୍ଧାନ ଦଶାର୍ଦ୍ଧ ବୟସ କିଭଳି ଦେଖୁଛନ୍ତି ନା, ବୃଦ୍ଧାନ ସେମାନେ ଜାଣିପାରୁଛନ୍ତି ବହୁତ ବୟସ ତାଙ୍କର ହେଇଛି ବୃଦ୍ଧାନ, କିନ୍ତୁ ଦଶାର୍ଦ୍ଧ ବୟସ, ବୃଦ୍ଧାନ ଶବ୍ଦର ଅର୍ଥ ହେଉଛି ବୃଦ୍ଧ, ବୃଦ୍ଧ ହେଲେ ବହୁତ ବୟସ ତାଙ୍କୁ ହୋଇଛି ବୋଲି ସେ ଜାଣିପାରୁଥିଲେ, ବୈକୁଣ୍ଠ ଲୋକର କଥା, ଏ ସାଧାରଣ ଆମ ଭଳି ଜୀବ ନୁହନ୍ତି, ସମସ୍ତ ଜ୍ଞାନ ତାଙ୍କର ରହିଛି, ଭଗବାନ ଭଳି ଐଶ୍ୱର୍ଯ୍ୟ ତାଙ୍କର ରହିଛି, ଐଶ୍ୱର୍ଯ୍ୟ ସମଗ୍ରଶ ବୀର୍ଯ୍ୟ ଯଶସ୍ୟ ଶ୍ରିୟ ଜ୍ଞାନ ବୈରାଗ୍ୟ ତାଙ୍କର ଜ୍ଞାନ ରହିଛି, ଇଏ ମଧ୍ୟ ଜ୍ଞାନ ଶକ୍ତିର ଅବତାର, ଏବଂ ଏମାନେ ମଧ୍ୟ ସବୁ ଜ୍ଞାନ ରହିଛି, ତେଣୁ ସେ ଜାଣିପାରୁଛନ୍ତି ବୃଦ୍ଧ ହେଲେ ମଧ୍ୟ ଦଶାର୍ଦ୍ଧ ବୟସ, ଦଶ ଅଧ କହିଲେ ପାଞ୍ଚ ବୟସରେ ରହିଛନ୍ତି, ପାଞ୍ଚ ବୟସ। ତେଣୁ ବିଦିତା ଆତ୍ମ ତତ୍ତ୍ୱନ, ସେମାନେ ସବୁ ତତ୍ତ୍ୱ ଜାଣିଛନ୍ତି, ବିଦିତା ଆତ୍ମତତ୍ତ୍ୱ ଜାଣିଛନ୍ତି, ଭଗବତ ତତ୍ତ୍ୱ ଜାଣିଛନ୍ତି, ତତ୍ତ୍ୱବିତ୍ ସେମାନେ, ସେମାନେ ଏମାନେ ମଧ୍ୟ ତତ୍ତ୍ୱବିତ୍, ବୈକୁଣ୍ଠ ଲୋକର ଯେଉଁମାନେ ସେମାନେ କେହି ଅତତ୍ତ୍ୱବିତ୍ ନୁହନ୍ତି, କେହି ଅଜ୍ଞ ନୁହନ୍ତି, ସମସ୍ତେ ଜ୍ଞାନୀ, ସମସ୍ତଙ୍କର ଜ୍ଞାନ ରହିଛି, ଏ ଭୌତିକ ଜଗତ ହେଉଛି ତମ ଅନ୍ଧକାରମୟ, ଏଠି ଅଜ୍ଞାନତା ରହିଛି, ତମ ସୋମା ଜ୍ୟୋତିର୍ଗମୟ, ତେଣୁ ସେଠି ସବୁବେଳେ ଆଲୋକ ରହିଛି, ସେଠି ସବୁ ଜ୍ଞାନ ରହିଛି, କେହି ଅଜ୍ଞାନରେ ନାହାନ୍ତି, ତେଣୁ ସେମାନେ ଜାଣିପାରୁଛନ୍ତି ଏ ଚାରି କୁମାର ହେଉଛନ୍ତି ବିଦିତାତ୍ମ ତତ୍ତ୍ୱାନ୍, ଆତ୍ମତତ୍ତ୍ୱ ସେ ଜାଣନ୍ତି। ତେଣୁ କିନ୍ତୁ ସେମାନେ ଯେହେତୁ ପ୍ରତିକୂଳଶୀଳ ରହିଛନ୍ତି, ଭଗବାନଙ୍କର ପ୍ରତିକୂଳ ଭାବ ଆସିଯାଇଛି, ସେଥିପାଇଁ ସେ ଭାବୁଛନ୍ତି ଆଙ୍କର ବହୁତ ଅହଙ୍କାର ହୋଇଯାଇଛି, ଚିନ୍ତା କରୁଛନ୍ତି। କାହିଁକି ନହେଲେ ଆମକୁ ପଚାରିବା କଥା, ମେ ୱି କମ୍ ଇନ୍, କିନ୍ତୁ କିଛି ନ ପଚାରିକି କବାଟ ଖୋଲିଦେଲେ। ସନକ ଯିଏ ଅଛନ୍ତି ତାଙ୍କର ଚାରି କୁମାର ଭିତରେ ସନକ ଖୋଲିଦେଲେ କବାଟ। ତେଣୁ ବେତ୍ରୀଣ ଚାଷ କଳେ ତା ବେତ ଧରିଦେଲେ, ବେତ ଏବଂ କଥାରେ ମଧ୍ୟ ମନା କରିଦେଲେ, ନା ଯାଇପାରିବନି, ତୁମେ ଭିତରକୁ ଯାଇପାରିବ ନାହିଁ ବେତ୍ରୀଣ। ଏବଂ ଆମର ଆ ପୂର୍ବରୁ ଲେଖା ହେଇଛି ଗଦାରେ ସେ ନିଷେଧ କଲେ ବୋଲି, ଗଦା ଧାରଣ କରିଛନ୍ତି, ଯାହା ବି ହଉ ଗଦାକୁ ମଧ୍ୟ ସେ ବେତ୍ରୀରେ ପରିଣତ କରିପାରିବେ। ଯେତେ ବଡ଼ ମ୍ୟାଜିକ୍ ମ୍ୟୁଜିସିଆନ୍ ହେଲେ ମଧ୍ୟ ତାଙ୍କଠାରୁ ସିଏ ହେଉଛନ୍ତି ବଡ଼ ମ୍ୟୁଜିସିଆନ୍, ସବୁ ଯୋଗ ସିଦ୍ଧି ତାଙ୍କ ପାଖରେ ରହିଛି, ଚିତ୍ରଜଗତର କଥା ମାନେ ସବୁ ଯୋଗ ସିଦ୍ଧି ସମସ୍ତଙ୍କ ରହିଛି, ଅଣିମା ମହିମା ଲଗିମା ଇତ୍ୟାଦି ଯେତେ ପ୍ରକାର ସିଦ୍ଧି ରହିଛି ସବୁ ତାଙ୍କ ପାଖରେ ଅଛି। ତେଣୁ ଗଦାକୁ ବେତ୍ରୀରେ ପରିଣତ କରିବା ତାଙ୍କ ପାଇଁ କିଛି ଅସମ୍ଭବ ନୁହଁ। ପୂର୍ବରୁ କୁହାଯାଇଛି ଗଦା, ଆମର ମଧ୍ୟ ଗଦା ବୋଲି କୁହାଯାଇଛି, ଗଦାରେ ଆମର ଓଡ଼ିଆରେ ବର୍ଣ୍ଣନା କରି ଗଦାରେ ସେ ତାଙ୍କୁ ନିଷେଧ କଲେ, କିନ୍ତୁ ଏଠି କୁହାଯାଉଛି ବେତ୍ର, ଗଦାକୁ ବେତ୍ର କରିଦେଇପାରନ୍ତି, ସେ ସବୁ କରିପାରିବେ ଭଗବାନ ଯେଉଁଭଳି ଭାବରେ ଅସମ୍ଭବ ସମ୍ଭବ କରିପାରିବେ, ସେମାନେ ମଧ୍ୟ ଗଦାକୁ ବେତ୍ରରେ ପରିଣତ କରିବାକୁ ବଡ଼ କଥା ନୁହଁ। ତେଣୁ ଯାହା ହଉ ବେତ୍ରୀଣ ଚ ଶବ୍ଦ ଏଠି କୁହାଯାଉଛି ମାନେ ସେଠି ମଧ୍ୟ କଥା ବି ମନା କରିଛନ୍ତି, ଖାଲି ବେତରେ ବନ୍ଦ କରିଦେଲେ ତାହା ନୁହଁ, ଚ ଶବ୍ଦରେ ଏଠି କହୁଛି ସେ ମଧ୍ୟ ନିଷେଧ କଲେ, ନା ତୁମେ ଭିତରକୁ ଯାଇପାରିବ ନାହିଁ, ଭିତରକୁ ଆଲାଉ ନାହିଁ, ଟ୍ରେସ୍ପାସର୍ସ ବୋଲି ପ୍ରୋସିକ୍ୟୁଟେଡ୍ ଯେଉଁ ରହିଛି ଆମର, ଯେଉଁମାନେ ଅନୁମତି ନ ନେଇ ପ୍ରବେଶ କରିବେ ତାଙ୍କୁ ଦଣ୍ଡ ଦିଆଯିବ, ଟ୍ରେସ୍ପାସର୍ସ ବୋଲି ପ୍ରୋସିକ୍ୟୁଟେଡ୍ ଲେଖାଯାଏ ସବୁ। ତେଣୁ ଏଇଭଳି ଭାବରେ ସେ ତାଙ୍କୁ ମନା କରିଦେ, ନିଷେଧ କରିଦେ, ଯଦିଓ ସେମାନେ ନିଷେଧର ଯୋଗ୍ୟ ନୁହନ୍ତି, ଚାଷ କଳ ଏତାମ ଅତତ୍ ଅରଣାସ୍ତୁ, ସେ ଯୋଗ୍ୟ ନୁହନ୍ତି, ତାଙ୍କୁ ମନା କରିବାଟା ଯୋଗ୍ୟ ତାଙ୍କ ପାଇଁ ଯୋଗ୍ୟ ନୁହଁ, କାରଣ ତାଙ୍କର ପ୍ରକୃତରେ ଅଧିକାର ଅଛି, ସେ ଯୋଗ୍ୟ ଆସିବା ପ୍ରବେଶ କରିବା ପାଇଁ ଯୋଗ୍ୟ ସେ, କିନ୍ତୁ ଯେହେତୁ ତାଙ୍କର ପ୍ରତିକୂଳଶୀଳ ରହିଛି, ପ୍ରତିକୂଳ ଭାବ ରହିଛି, ତେଣୁ ସେ ଅତତ୍ ଅରଣାସ୍ତୁ ଚାଷ କଳ ଏତାମ ତାଙ୍କୁ ମନା କରିଦେଲେ। ତେଣୁ ତେଜ ବିହସ୍ୟ ଭଗବତ ପ୍ରତିକୂଳଶୀଳ, ତେଣୁ ଏହିଭଳି ଭାବରେ ତେଜ ତାଙ୍କର ରହିଛି, ଦୀପ୍ତି ତାଙ୍କର ମହିମା, ଯେଉଁ ଭଦ୍ରତା ଲଙ୍ଘନକାରୀ ବିହସ୍ୟ ଲଙ୍ଘନ କଲେ, ଭଦ୍ରାମୀ ଲଙ୍ଘନ କଲେ, ଭଦ୍ରତା ବିହସ୍ୟ ତେଜ ବିହସ୍ୟ ଭଗବତ ପ୍ରତିକୂଳଶୀଳ ଲଙ୍ଘନ କରିଦେଲେ, ତାଙ୍କୁ ମନା କରିବା କଥା ନୁହଁ, ତାଙ୍କୁ ଆଜ୍ଞା ଆସନ୍ତୁ ଯାଆନ୍ତୁ ବୋଲି ଭିତରୁ ଏଇଭଳିଆ କହିବା କଥା, କିନ୍ତୁ ସିଏ ମନା କରିଦେଲେ, ଖାଲି ଯେ ବେତରେ କଲେ ପ୍ରତିରୋଧ କଲେ ତା ନୁହଁ, କଥାରେ ମଧ୍ୟ କହିଦେଲେ ନା ଭିତରକୁ ତୁମେ ଯାଇପାରିବ ନାହିଁ, ଇଏ ଅଭଦ୍ରାମ ହେଇଗଲା, ଅଭଦ୍ରାମ ଅଭଦ୍ରମ। ତେଣୁ ଯଦିଓ ତାଙ୍କର ତେଜ ରହିଛି, ବହୁତ ତେଜ ରହିଛି, ଜାଣିପାରୁଛନ୍ତି ଏମାନେ ସବୁ, କିନ୍ତୁ ତଥାପି ତାଙ୍କୁ ତାଙ୍କର ତେଜକୁ ଉଲ୍ଲଙ୍ଘନ କରି ମହତ୍ ଅତିକ୍ରମ କରିଦେଲେ, ମହତ୍ ଅତିକ୍ରମ କୁହାଯାଉଛି, ଭାଗବତ ବର୍ଣ୍ଣନା କରାଯାଇଛି, ଆୟୁ ଶ୍ରିୟ ଯଶୋ ଧର୍ମ ଲୋକାନାମ ଆଶିଷେବ ଚ ହନ୍ତି ଶ୍ରେୟାଂଶ ସର୍ବାଣୀ ପୁଂସୋ ମହତ୍ ଅତିକ୍ରମ। ମହତ୍ ବ୍ୟକ୍ତିଙ୍କୁ ଅତିକ୍ରମ କଲେ, ମହତ୍ ବ୍ୟକ୍ତିଙ୍କର ବୃଦ୍ଧାଚରଣ କଲେ ଏସବୁ ନଷ୍ଟ ହୋଇଯିବ, ଆମର ଆୟୁଷ ଶ୍ରିୟ ବା ଆୟୁଷ ଯେଉଁ ସୌନ୍ଦର୍ଯ୍ୟ ରହିଛି, ଆୟୁ ଶ୍ରିୟ ଯଶୋ ଆମର ଯଶ ମଧ୍ୟ ନଷ୍ଟ ହୋଇଯିବ, ଧର୍ମ ମଧ୍ୟ ନଷ୍ଟ ହୋଇଯିବ, ଲୋକାନାମ ଆଶିଷ ଯେତେ ଆମର ରହିଛି ଭଲ ଗୁଣ ସବୁ ରହିଛି ଏସବୁ ମଧ୍ୟ ନଷ୍ଟ ହୋଇଯିବ, ହନ୍ତି ଶ୍ରେୟାଂଶ ସର୍ବାଣୀ ଯେତେ ଆଉ ଯେତେ ଶ୍ରେୟ ଜିନିଷ ରହିଛି ଆମର ସେସବୁ ହନ୍ତି ସବୁ ନଷ୍ଟ ହୋଇଯିବ, ପୁଂସୋ ମହତ୍ ଅତିକ୍ରମ ମହତ୍ ବ୍ୟକ୍ତିଙ୍କର ଅତିକ୍ରମ କଲେ, ମହତ୍ ବ୍ୟକ୍ତିଙ୍କ ବିରୁଦ୍ଧାଚରଣ କଲେ ଏସବୁ ନଷ୍ଟ ହୋଇଯିବ। ତେଣୁ ଦ୍ୱାରୀମାନେ ତାଙ୍କୁ ଯେତେବେଳେ ବନ୍ଦ କରିଦେଲେ ସେତେବେଳେ ଆଙ୍କର କ୍ରୋଧ ଆସିଲା, ଚାରି କୁମାରଙ୍କର କ୍ରୋଧ ଆସିଲା। ତେଣୁ କ୍ରୋଧଟା ରଜଗୁଣରେ ଆସେ, ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମକୁ କୁହାଯାଉଛି କ୍ରୋଧର ବଡ଼ ଭାଇ, କ୍ରୋଧକୁ କୁହାଯାଉଛି କାମର ସାନ ଭାଇ, ଯେତେବେଳେ ଶିବଜୀ ଧ୍ୟାନ କରି ବସିଥିଲେ, ତାଙ୍କର ପ୍ରଥମ ପତ୍ନୀ ଯେ ସତୀଦେବୀ ଆତ୍ମଦାହ କରିଦେଲେ, ତାପରେ ସେ ଭଗବାନଙ୍କର ଧ୍ୟାନରେ ରହିଛନ୍ତି। ପ୍ରଥମତଃ ପୃଥିବୀକୁ ନଷ୍ଟ କରିବା ପାଇଁ ବସି ଯାଇଥିଲେ, ନୃତ୍ୟ କରିବା ପାଇଁ ଆରମ୍ଭ କରିଦେଲେ ଡମ୍ବରୁ ବଜାଇ। କି ନୃତ୍ୟ? ତାଣ୍ଡବ ନୃତ୍ୟ। ଶିବଜୀ ତାଙ୍କ ପତ୍ନୀକୁ ଧରି, ପତ୍ନୀ ଯେଉଁ ନିଜ ଆତ୍ମାହୁତି କରିଦେଇଥିଲେ, ତାଙ୍କ ପତ୍ନୀଙ୍କ ଶରୀରକୁ ଧରି ସେ ତାଣ୍ଡବ ନୃତ୍ୟ କରିବା ପାଇଁ ବସିଲେ। ତେଣୁ ସମସ୍ତେ ଆସି ତାଙ୍କର କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ତାପରେ ଯେତେବେଳେ ସେ ଧ୍ୟାନରେ ବସିଛନ୍ତି, ଶିବଜୀ ଧ୍ୟାନରେ ବସିଛନ୍ତି, ଇଏ ଯେଉଁ ସତୀଦେବୀ ଇଏ ପୁଣି ଆସିଲେ, ପାର୍ବତୀ ରୂପରେ ଆସିଲେ, ପର୍ବତ ହିମାଳୟଙ୍କର ପୁତ୍ରୀ ଉପରେ ଆସିଲେ ପାର୍ବତୀ। ତେଣୁ ଦେବତାମାନଙ୍କର ଯେଉଁ ସେନାଧ୍ୟକ୍ଷ କିଏ ହେବେ, ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା ଯେ ସ୍କନ୍ଧ ସେନାନୀ ନାମ ଅପି ଅମ୍ ସ୍କନ୍ଧ, ସେନାପତିମାନଙ୍କ ଭିତରେ ମୁଁ ହେଉଛି ସ୍କନ୍ଧ, ଯେ ଶିବଜୀଙ୍କର ପୁତ୍ର ସ୍କନ୍ଧ କାର୍ତ୍ତିକେୟ। ତେଣୁ ଏ ସ୍କନ୍ଧ ଯିଏ ହେବେ, ତାଙ୍କର ପୁତ୍ର ଆସିଲେ ସିନା ଦେବତାମାନଙ୍କର ସେନାପତି ହେବେ, ଅସୁରମାନଙ୍କର ସହିତ ଯୁଦ୍ଧ କରିବେ। ଆଉ କେତେ ସେ ଯାଇକି ପୃଥିବୀ ଲୋକରୁ ଜଣକୁ ଜଣକୁ ଆଣିକି ଆସୁଥିବେ ଯୁଦ୍ଧ କରିବା ପାଇଁ, ସେନାପତିକୁ ଆଣିକି ଆସୁଥିବେ। ଖଟ୍ରାଙ୍ଗ ମହାରାଜକୁ ଆଣିଥିଲେ, ସେହିଭଳି ଭାବରେ ରହିଛନ୍ତି କିଏ ଯେଉଁ ଭାଗବତ ଦଶମ ସନ୍ଧ ଏକାବନ ମୁଚୁକୁନ୍ଦକୁ ଆଣିଥିଲେ, ଏହିଭଳି ଭାବରେ ସବୁ ଆଣିକି ଆସୁଛନ୍ତି। ତେଣୁ ସେ ପାର୍ବତୀ ଦେବୀଙ୍କୁ ଅନୁରୋଧ କଲେ, ମା ଆପଣ ଶିବଜୀଙ୍କର ପୂଜା କରନ୍ତୁ, ଶିବଜୀଙ୍କ ଧ୍ୟାନ ଭଙ୍ଗ କଲେ, ଆପଣଙ୍କୁ ବିବାହ କଲେ, ଆପଣଙ୍କ ପୁତ୍ର ହେଲେ, ସେ ଆମର ହେବେ ସେନାପତି ହେବେ। କିନ୍ତୁ ଯେତେ ପାର୍ବତୀ ତାଙ୍କର ପୂଜା କଲେ ମଧ୍ୟ ତାଙ୍କର ଧ୍ୟାନମଗ୍ନ ହେଲା ନାହିଁ, ଲିଙ୍ଗକୁ ପୂଜା କଲେ ମଧ୍ୟ ତାଙ୍କର ଧ୍ୟାନମଗ୍ନ ହେଲା ନାହିଁ। ତେଣୁ ଇନ୍ଦ୍ରଦେବ କାମଦେବ ଆଉ ଅନ୍ୟାନ୍ୟମାନଙ୍କୁ ସବୁ ପଠାଇଲେ ଶିବଜୀଙ୍କର ଧ୍ୟାନକୁ କାମ ଦ୍ୱାରା ଆକର୍ଷିତ କରିବା ପାଇଁ। ତେଣୁ କାମଦେବ ଯେତେବେଳେ ତାଙ୍କର ବାଣ ମାରୁଥିଲେ, ପାଞ୍ଚ ବାଣ ବୋଲି କୁହାଯାଉଛି, କାମଦେବଙ୍କର ପାଞ୍ଚ ବାଣ କ'ଣ କ'ଣ? ସେ ପ୍ରଭୁପାଦ ମହାରାଜ କହିଛନ୍ତି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ, ଏ ହେଉଛି ପାଞ୍ଚଟି ବାଣ। ଏଇ ପାଞ୍ଚ ବାଣ ଯେତେବେଳେ ମାରୁଥିଲେ, ଶିବଜୀଙ୍କର ପ୍ରତି କୌଣସି ତାଙ୍କର ପ୍ରତିକ୍ରିୟା ହେଉନଥିଲା। କିନ୍ତୁ ତାପରେ ଯେତେବେଳେ ତାଙ୍କ ତୃତୀୟ ନେତ୍ର ଖୋଲିଦେଲେ, ସେତେବେଳେ କାମଦେବ ଜଳିକି ପଡ଼ିକି ଧ୍ୱଂସ ହୋଇଗଲେ। ତେଣୁ ଶିବଜୀ ଯଦିଓ କୁହାଯାଏ ସେ କାମକୁ ଜୟ କଲେ, କିନ୍ତୁ କ୍ରୋଧକୁ ଜୟ କରିପାରିନଥିଲେ। କ୍ରୋଧ ଆସିଯାଇଥିଲା ତାଙ୍କର, କ୍ରୋଧକୁ ଜୟ କରିପାରିନଥିଲେ। କ୍ରୋଧ ହେଉଛି କାମର ସାନ ଭାଇ ବୋଲି କୁହାଯାଏ। ତେଣୁ ଅନ୍ୟପକ୍ଷରେ ଭଗବାନ କିଏ ଶ୍ରେଷ୍ଠ ବୋଲି ଯେତେବେଳେ ପ୍ରଶ୍ନ ଉଠିଲା, ଭାଗବତ ବର୍ଣ୍ଣନା କରାଯାଇଛି, ସରସ୍ୱତୀ ନଦୀ ତଟରେ ମୁନି ଋଷିମାନେ ବସି ଆଲୋଚନା କରୁଥିଲେ, କିଏ ପ୍ରକୃତରେ ଶ୍ରେଷ୍ଠ, ଶିବଜୀ ଶ୍ରେଷ୍ଠ ନା ବ୍ରହ୍ମା ଶ୍ରେଷ୍ଠ ନା ବିଷ୍ଣୁ ଶ୍ରେଷ୍ଠ? କାରଣ ତିନି ଜଣ ହେଉଛନ୍ତି ଶ୍ରେଷ୍ଠ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ସୃଷ୍ଟି ସ୍ଥିତି ପ୍ରଳୟ। ସୃଷ୍ଟିର ସୃଷ୍ଟିକର୍ତ୍ତା ହେଉଛନ୍ତି ବ୍ରହ୍ମା, ସ୍ଥିତିକର୍ତ୍ତା ହେଉଛନ୍ତି ବିଷ୍ଣୁ, ପ୍ରଳୟକର୍ତ୍ତା ହେଉଛନ୍ତି ଶିବଜୀ। ତେଣୁ ଭୃଗୁମୁନି ଆସିଲେ, ଭୃଗୁମୁନିକୁ କୁହାଗଲା, ଯାଅ ପରୀକ୍ଷା କରିବ, ଆପଣ ଯାଆନ୍ତୁ ପରୀକ୍ଷା କରିବେ। ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ପ୍ରଥମେ ଯେଉଁ ଦଶ ଜଣ ପୁତ୍ରକୁ ସୃଷ୍ଟି କରିଥିଲେ, ତା ଦେହରୁ ଇଏ ହେଉଛନ୍ତି ଦକ୍ଷ, ଏ ଭୃଗୁ ହେଉଛନ୍ତି ଜଣେ। ତେଣୁ ଭୃଗୁମୁନି ପ୍ରଥମେ ପିତାଙ୍କ ପାଖକୁ ଗଲେ, ତେଣୁ ପିତାଙ୍କୁ ନମସ୍କାର ନ କରିକିରି ରହିଗଲେ ସେଠି ବ୍ରହ୍ମଲୋକରେ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାହାତ ହେଲା, ହେଲେ ମୋର ପୁଅ ହେଇକିରି ମୋତେ ପ୍ରଣାମ କରୁନାହିଁ, ଆଉ କ'ଣ କହିବା, ତାଙ୍କର କ୍ରୋଧ ଆସିଗଲା। ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ତାଙ୍କ ରଜଗୁଣ ପ୍ରଭାବ ତାଙ୍କ ଉପରେ ପଡ଼ିଗଲା। କିନ୍ତୁ ଏ କଥା ଜାଣିପାରିଲେ ଭୃଗୁମୁନି, ଜାଣିପାରିଲେ, ତାପରେ ସେ ଚାଲିଗଲେ। ତାପରେ ଶିବଜୀଙ୍କ ପାଖକୁ ଯାଇଛନ୍ତି, ଶିବଜୀ ପାଖକୁ ଯେତେବେଳେ ଯାଇଛନ୍ତି, ଶିବଜୀଙ୍କୁ ପରୀକ୍ଷା କରିବା ପାଇଁ ସେ ବାକ୍ୟ ବାଣ ଛାଡ଼ିଲେ, ବାକ୍ୟରେ କହିଲେ, ବହୁତ ଅପମାନ ସୂଚକ କଥା କହିଲେ, ଶିବଜୀଙ୍କର କ୍ରୋଧ ଆସିଗଲା। ଶିବଜୀ ତମ ଗୁଣର ଅବତାର, ତମ ଗୁଣ, ତମ ଗୁଣରେ ଯଦିଓ ସେ ଭଗବାନ ବିଷ୍ଣୁ, କିନ୍ତୁ ତମ ଗୁଣକୁ ଆଶ୍ରୟ କରି ଆସିଛନ୍ତି, କିନ୍ତୁ ତାଙ୍କ ଉପରେ ମଧ୍ୟ ଏ ପ୍ରଭାବ ପଡ଼ିଯାଉଛି, ଗୁଣର ପ୍ରଭାବ ପଡ଼ିଯାଉଛି। ତେଣୁ ତାଙ୍କର ମଧ୍ୟ କ୍ରୋଧ ଆସିଗଲା, ତେଣୁ ସେ ତ୍ରିଶୂଳ ଧରିକି ଗୋଡ଼େଇଲେ ମାରିବା ପାଇଁ, ଯଦିଓ ତାଙ୍କର ଭାଇ, କିନ୍ତୁ ତଥାପି ମାରିବା ପାଇଁ ଚାଲିଲେ। କିନ୍ତୁ ଯାହା ହଉ, ତାଙ୍କର ପତ୍ନୀ ତାଙ୍କୁ ବହୁତ ଆକଟ କରିକି ରଖିଲେ, ବହୁତ ଅନୁରୋଧ କରିକି ତାଙ୍କୁ ନିବର୍ତ୍ତାଇଲେ ସେଥିରୁ। କିନ୍ତୁ ଯେତେବେଳେ ଭୃଗୁମୁନି ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ, ଭାଗବତ ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବାନ ଶୟନ କରିଥିଲେ। ଶୟନ ଶୟନ ଶ୍ରିୟ ଉତ୍ସଙ୍ଗେ ଲକ୍ଷ୍ମୀଙ୍କର କୋଳରେ ଶୟନ କରିଛନ୍ତି ଭଗବାନ। କିନ୍ତୁ ଭୃଗୁମୁନି ଯାଇ ପହଞ୍ଚିଗଲେ ବୈକୁଣ୍ଠ ଲୋକରେ ଏବଂ ପଦା ବକ୍ଷସ ତାଡ଼ ଆଉ କ'ଣ ପରୀକ୍ଷା କଲେ ପାଦରେ ଗୋଟେ ତାଡ଼ନା କଲେ ତାଙ୍କ ବକ୍ଷଦେଶରେ ପାଦ ପଦାଘାତ କରିଦେଲେ ଏଭଳି ପରୀକ୍ଷା କରିଦେଲେ। କିନ୍ତୁ ଭଗବାନଙ୍କର କାମ ନାହିଁ କି କ୍ରୋଧ ନାହିଁ, କିନ୍ତୁ ଭଗବାନ ସହସା ଭଗବାନ ତତ ଉତ୍ଥାୟ ସାଙ୍ଗେ ସାଙ୍ଗେ ଭଗବାନ ଉଠି ପଡ଼ିଲେ। ସହ ଲକ୍ଷ୍ମା ସତୀ ସତାଙ୍ଗତିମ ଲକ୍ଷ୍ମୀଦେବୀ ମଧ୍ୟ ଉଠି ପଡ଼ିଲେ, ଦୁଇ ଜଣଙ୍କର କାହାର କ୍ରୋଧ ଆସିନାହିଁ। କ୍ରୋଧକୁ ମଧ୍ୟ ସେ ଜୟ କରିଛନ୍ତି ଭଗବାନ, କାମକୁ ଜୟ କରିଛନ୍ତି, କ୍ରୋଧକୁ ମଧ୍ୟ ଜୟ କରିଛନ୍ତି। ତେଣୁ ଏ ଯେଉଁ କାମର ସାନ ଭାଇ କ୍ରୋଧ, ତେଣୁକରି ଭୃଗୁମୁନି ଆସି କହିଲେ ପ୍ରକୃତରେ ଇଏ ହିଁ ପ୍ରକୃତିର ଭଗବାନ, ବିଷ୍ଣୁ ହେଉଛନ୍ତି ପ୍ରକୃତିର ଭଗବାନ। ଅନ୍ୟମାନଙ୍କର ଗୁଣର ପ୍ରଭାବ ରହିଛି, କିନ୍ତୁ ଭଗବାନଙ୍କର ଗୁଣର ପ୍ରଭାବ ନାହିଁ ତାଙ୍କର। ସେଇଥିପାଇଁ ଭୃଗୁମୁନି ଆମର ବର୍ଣ୍ଣନା କରାଯାଇଛି, ଯେତେବେଳେ ଭଗବାନ ଯେତେବେଳେ ଚାଲିଯିବେ ତାଙ୍କର ୟୁରିଳା ସାଙ୍ଗ କରିବେ, ସେତେବେଳେ ସେ ଜରାସବ ରହିକି ଆସିଥିଲେ। ଭୃଗୁମୁନି ଏହିଭଳି ଭାବରେ ଭଗବାନ ପ୍ରତି ଅସତ୍ ବ୍ୟବହାର କରିଥିଲେ, ତେଣୁ ନିଜକୁ ନିଜେ ସେ ସବୁବେଳେ ଅପରାଧୀ ବୋଲି ଭାବୁଥିଲେ। ତେଣୁ ସେ ଆସିଲେ ଗୋଟେ ନିଜ କୂଳରେ ଆସିଥିଲେ, ଶବର କୂଳରେ ଆସିଥିଲେ। ତେଣୁ ଭଗବାନ ଯେତେବେଳେ ଇଏ ଲୀଳା ସାଙ୍ଗ ହେଲା, ସେହି ସମୟରେ ସେ ଜରାସବର ତାଙ୍କୁ ସର ମାରିଥିଲେ ତାଙ୍କର ପାଦକୁ। ଯାହା ହଉ, ତାପରେ ଭଗବାନ ତାଙ୍କୁ ପଠାଇଲେ, ସ୍ୱର୍ଗଲୋକକୁ ପଠାଇଲେ। ଏଇଟା ବର୍ଣ୍ଣନା କରାଯାଇଛି, ଜଣେ ଆଚାର୍ଯ୍ୟ କହିଛନ୍ତି କଥା। ତେଣୁ ଯାହା ହଉ, ଭୃଗୁମୁନି ଏଇଭଳି ଭାବେ ପରୀକ୍ଷା କରିକି ସିଦ୍ଧାନ୍ତ ସ୍ଥାପନ କଲେ ଯେ ବିଷ୍ଣୁ ହେଉଛନ୍ତି ମୂଳ ଭଗବାନ। ସେଥିପାଇଁ ଜସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ ନୈବ ବିଖ୍ୟାତେ ସ ପାଷଣ୍ଡି ଭବେ ଧ୍ରୁବଂ। ଯେଉଁମାନେ ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ବ୍ରହ୍ମା ଶିବ ଦେବତାମାନଙ୍କୁ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ସମାନ ବୋଲି ଭାବନ୍ତି, ତାହେଲେ ସେମାନେ ନିଶ୍ଚିନ୍ତ ଭାବରେ ପାଷଣ୍ଡି। ତେଣୁ ଏ ଯେଉଁ କ୍ରୋଧ ରହିଛି କାମର ସାନ ଭାଇ, ଇଏ ଚାରି କୁମାର, ଇଏ କାମକୁ ଜୟ କରିଛନ୍ତି ଚାରି କୁମାର। ଏମାନେ ପାଞ୍ଚ ବର୍ଷର ବୟସରେ ରହିଛନ୍ତି, କାହିଁକି ନା କାମ ତାଙ୍କୁ ଜୟ ନ କରିବ, ସେଥିପାଇଁ ସେ କାମକୁ ଜୟ କରିବା ପାଇଁ ଚାରି ବର୍ଷ ପାଞ୍ଚ ବର୍ଷ ବୟସରେ ରହିଛନ୍ତି। ଦଶାର୍ଦ୍ଧ ବୟସ, ଯଦିଓ ବୃଦ୍ଧ କିନ୍ତୁ ଦଶାର୍ଦ୍ଧ ବୟସରେ ରହିଛନ୍ତି, କିନ୍ତୁ କ୍ରୋଧକୁ ଜୟ କରିପାରିଲେ ନାହିଁ। ଯଦିଓ କ୍ରୋଧ ରଜଗୁଣରୁ ଆସିନି ତାଙ୍କର, ଭଗବାନଙ୍କର ଆରେଞ୍ଜମେଣ୍ଟରେ ହେଇଛି, ଭଗବାନଙ୍କ ବ୍ୟବସ୍ଥାରେ ହେଇଛି, ତାଙ୍କର କ୍ରୋଧ ଆସିଯାଇଛି। ତେଣୁ ସେ ତାଙ୍କୁ ଅଭିଶାପ ଦେବେ, ଚାରିକୁମାର ଅଭିଶାପ ଦେବେ, ଜୟ ଏବଂ ବିଜୟଙ୍କୁ ଅଭିଶାପ ପ୍ରଦାନ କରିବେ। ତେଣୁ ଏ ବିଷୟରେ ଆମେ ଆସନ୍ତାକାଲି ଶ୍ରବଣ କରିବା। ଆମକୁ ତ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଦାୟୀ ଗୋର ମହାନନ୍ଦୀ ଜୟ ଶ୍ରୀ ପ୍ରଭୁପାଦ। ଦନ୍ତବକ୍ର ଦନ୍ତବକ୍ର ମଥୁରାକୁ ଆକ୍ରମଣ କରିବା ପାଇଁ ଆସିଥିଲେ। ହଁ, ଯେତେବେଳେ ଭଗବାନ ମାରିଲେ ଶିଶୁପାଳକୁ, ତାପରେ ଇଏ ଆସିଗଲେ, ଦନ୍ତବକ୍ର ଆସିଗଲେ, ସେମାନେ ଭାଇ ହେବେ ନା। ହଁ, ତେଣୁ ଦନ୍ତବକ୍ରକୁ ଉଦ୍ଧାର ମାରିସାରିକରି ସେ ଅନ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ ଆସିଲେ ବୃନ୍ଦାବନକୁ ଆସିଲେ, ଏବଂ ବୃନ୍ଦାବନ ଆସି ସେ ଯେଉଁ ରହିଥିଲେ ବୃନ୍ଦାବନ ସେମାନଙ୍କୁ ସମସ୍ତଙ୍କୁ ପଠାଇଦେଲେ।